ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ତିନୋଟି ପର୍ଯ୍ୟାୟରେ ହେବ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ. ଜମି ଆବଣ୍ଟନ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଜ୍ୟପାଳ. ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଶପଥ ଗ୍ରହଣ କଲେ ଆଉ ଚାରିଜଣ ପରାମର୍ଶଦାତା. ଏବଂ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଉଦ୍ଘାଟନୀ ସମାରୋହରେ ଭାରତ ପକ୍ଷରୁ ପତାକା ବହନ କରିବେ ସୁମିତ ଆଣ୍ଟିଲ୍ ଏବଂ ଭାଗ୍ୟଶ୍ରୀ ଯାଦବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି. ଆଭାସୀ ମାଧ୍ୟମରେ ଆୟୋଜିତ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସହଯୋଗ ପ୍ରଦାନ କରିବାରେ ଭାରତ ସଂକଳ୍ପବଦ୍ଧ. ବାଣିଜ୍ୟ, ଅନ୍ତର୍ଦେଶୀୟ ବିକାଶ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ମହିଳା ସଶକ୍ତିକରଣକୁ ପ୍ରୋହାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି. ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଡିଜିଟାଲ୍ ଭିଭିଭୂମିର ଭୂମିକା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ G20 ଅଧ୍ୟକ୍ଷତା ସମୟରେ ଏକ ବୈଷୟିକ ପାଣ୍ଠି ଗଠନ କରିଥିଲା. ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ରଗୁଡ଼ିକର ଡିଜିଟାଲ୍ ଭିଭିଭୂମିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ G20 ସଦସ୍ୟ ରାଷ୍ଟ୍ରଙ୍କର ସହମତି କ୍ରମେ ଏଭଳି ପାଣ୍ଠି ଗଠନ କରାଯାଇଥିଲା. ଏହି ପାଣ୍ଠିରୁ ଭାରତ $25 ନିୟୁତ ପ୍ରାରମ୍ଭିକ ଭାବେ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଆହ୍ୱାନଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି. COVID-19 ମହାମାରୀର ପରବର୍ତ୍ତୀ ପ୍ରଭାବ ସହ ବିଶ୍ୱ ଏବେ ମଧ୍ୟ ସଂଘର୍ଷ କରୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ଯୁଦ୍ଧ ପରିସ୍ଥିତି ବିକାଶର ଯାତ୍ରାକୁ ବାଧା ପହଞ୍ଚାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି. ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ. ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଏବଂ October 4 ନିର୍ବାଚନ ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି. ବିଧାନସଭାର ମୋଟ 90 ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମାସ 18 24 ଆସନ ପାଇଁ ମତଗ୍ରହଣ କରାଯିବ. ଏହି ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ପୁଲୱାମା, ଅନନ୍ତନାଗ, ସୋପିଆଁ, କୁଲଗାଓଁ, ରାମବନ, କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ରହିଛି। ସେହିଭଳି ଆସନ୍ତା ମାସ 25 ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ଗଣ୍ଡରୱାଲ, ଶ୍ରୀନଗର, ବଡ଼ଗାଓଁ, ପୁଞ୍ଚ, ରିଆସି ଏବଂ ରାଜୌରୀ ଜିଲ୍ଲାର 26 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ମତଗ୍ରହଣ October 1 ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବାନ୍ଦିପୋରା, କୁପୁୱାରା, ବାରମୁଲା, ଉଦ୍ଧମପୁର, ଜମ୍ମୁ, ସାମ୍ବା ଏବଂ କାଠୁଆ ଜିଲ୍ଲାର 40 ଆସନ ପାଇଁ ଭୋଟ୍ ନିଆଯିବ। ସବୁ ରାଜନୈତିକ ଦଳ ଏବଂ ସାଧାରଣ ଜନତା ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ସ୍ୱାଗତ କରିଛନ୍ତି। ମୋଟ 90 ଆସନ ମଧ୍ୟରୁ 7 ତଫସିଲଭୁକ୍ତ ଜାତି, 9 ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଜାମ୍ମୁ କାଶ୍ମୀରରେ ମୋଟ 87,09,000 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରେ 44,40,000 ପୁରୁଷ, 42,62,000 ମହିଳା ଭୋଟର ରହିଛନ୍ତି। 3,71,000 ନୂଆ ଭୋଟର ରହିଥିବାବେଳେ 20,70,000 ଯୁବ ଭୋଟର ରହିଛନ୍ତି। ଆସନ୍ତା 20 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। କର୍ଣ୍ଣାଟକର ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନସ୍ଥ ଜମି ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ରାଜ୍ୟପାଳ ଥାଓ୍ୱରଚନ୍ଦ ଗେହଲଟ ଅନୁମତି ପ୍ରଦାନ କରିଛନ୍ତି। ଟିଜେ ଆବ୍ରାହମ, ପ୍ରଦୀପ ଏବଂ ସ୍ନେହମୟୀ କ୍ରିଷ୍ଣାଙ୍କ ପକ୍ଷରୁ ଦାଖଲ କରାଯାଇଥିବା 3 ପିଟିସନ ଆଧାରରେ ରାଜ୍ୟପାଳ ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ପୂର୍ବରୁ ଗତମାସ 26 ଶ୍ରୀ ଗେହଲଟ ଏହି ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ସପ୍ତାହକ ମଧ୍ୟରେ ନୋଟିସ୍ର ଜବାବ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ କର୍ଣ୍ଣାଟକ କ୍ୟାବିନେଟ୍ ଏହି ନୋଟିସ୍କୁ ପ୍ରତ୍ୟାହାର କରିବାକୁ ଦୃଢ଼ ସୁପାରିଶ କରିଥିଲା। ଏହି ନୋଟିସ୍ ପ୍ରଦାନ କରି ରାଜ୍ୟପାଳ ତାଙ୍କ ସାୟିଧାନିକ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ରାଜ୍ୟ କ୍ୟାବିନେଟ୍ ଅଭିଯୋଗ କରିଥିଲା। ଟିଜେ ଆବ୍ରାହମ ତାଙ୍କ ଆବେଦନ ପତ୍ରରେ ସିଦ୍ଧରମୈୟା ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଜମି ପାଇବା ଲାଗି ହେରଫେର କରିଛନ୍ତି ଏବଂ ବେଆଇନ ଭାବେ 55 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ହାସଲ କରିଛନ୍ତି। ଗତ 2013 ନିର୍ବାଚନୀ ସତ୍ୟପାଠରେ ଭାଇଙ୍କ ଦ୍ୱାରା ପତ୍ନୀଙ୍କୁ ଏହି ଜମି ଉପହାର ଦିଆଯାଇଥିବାରୁ ଶ୍ରୀ ସିଦ୍ଧରମୈୟା ଏନେଇ କିଛି ଉଲ୍ଲେଖ କରିନଥିଲେ ବୋଲି ଶ୍ରୀ ଆବ୍ରାହମ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ। ଆକାଶବାଣୀରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଆଉ ଚାରିଜଣ ପରାମର୍ଶଦାତା ଗତକାଲି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଢାକାର ବଙ୍ଗଭବନରେ ଦରବାର ହଲ୍ରେ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ସମାରୋହରେ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ସମେତ ଅନ୍ୟ ପରାମର୍ଶଦାତାମାନେ ଉପସ୍ଥିତ ଥିଲେ। ତିନି ସେନାର ମୁଖ୍ୟ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ବାଂଲାଦେଶ ସମ୍ଭାଦ ସଂସ୍ଥା ଅନୁଯାୟୀ ଶପଥ ଗ୍ରହଣ କରିଥିବା ପରାମର୍ଶଦାତାମାନେ ହେଲେ ଅର୍ଥନୀତିଜ୍ଞ ୱାହିଦ ଉଦ୍ଦିନ ମହମ୍ମଦ, ପୂର୍ବତନ ସଚିବ ମହମ୍ମଦ ଫଜୁଲ କବିର ଖାଁ, ପୂର୍ବତନ କ୍ୟାବିନେଟ୍ ସଚିବ ଅଲି ଇମାମ ମଜୁମଦାର ଏବଂ ବାଂଲାଦେଶ ରାଇଫଲ୍ସର ପୂର୍ବତନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ଜାହାଙ୍ଗୀର ଆଲମ ଚୌଧୁରୀ। ଏହି ଚାରିଜଣଙ୍କୁ ମିଶାଇ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରରେ ପରାମର୍ଶଦାତା ପରିଷଦର ସଦସ୍ୟ ସଂଖ୍ୟା 21ରେ ପହଞ୍ଚିଛି। ମିଳିତ ଜାତିସଂଘର ଏକ ମାନବାଧିକାର ଦଳ ଆସନ୍ତା ସପ୍ତାହରେ ଢାକା ଗସ୍ତ କରି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସହ ଆଲୋଚନା କରିବେ। ଏହି ଦଳ ସେଠାରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ଉପମୁଖପାତ୍ର ଫରହାନ ହକ୍ କହିଛନ୍ତି ଜାତିସଂଘ ମାନବାଧିକାର ହାଇକମିଶନର ଭୋଲକର ତୁର୍ଖ ମଧ୍ୟବର୍ତ୍ତୀ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍ଙ୍କ ସହ ଆଲୋଚନା କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ସମର୍ଥନ ପ୍ରଦାନ କରିବେ ବୋଲି ଏହି ଆଲୋଚନା କାଳରେ ଶ୍ରୀ ତୁର୍କ କହିଛନ୍ତି। ଶ୍ରୀ ତୁର୍କ ଜେନେଭାରେ ଏକ ବିବୃତ୍ତି ଦେଇ କହିଛନ୍ତି ବାଂଲାଦେଶରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗର ବ୍ୟାପକ, ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ହେବାର ଆବଶ୍ୟକତା ରହିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ର ପ୍ରଥମ ଉପପରିଚାଳନା ନିର୍ଦ୍ଦେଶକ ଡକ୍ଟର ଗୀତା ଗୋପୀନାଥ କହିଛନ୍ତି ଗତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଆଶାଠାରୁ ଅଧିକ ଥିଲା। 2027 ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଗାମୀ 5-6 ବର୍ଷ ମଧ୍ୟରେ ଭାରତରେ ବହୁ ପରିମାଣରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ, ଘରୋଇ ବ୍ୟବହାରରେ ସୁଧାର ଆସିବା ସହ ଅନୁକୂଳ ମୌସୁମୀ ଯୋଗୁଁ ଅମଳ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ସେ କହିଛନ୍ତି ଦୁଇଚକିଆ ଯାନଠାରୁ ଆରମ୍ଭ କରି ଉପଭୋକ୍ତା ସାମଗ୍ରୀ ପର୍ଯ୍ୟନ୍ତ ଭାରତରେ ସାମଗ୍ରିକ ବ୍ୟବହାର ବୃଦ୍ଧି ପାଇବା ଅଭିବୃଦ୍ଧି ହାର ବଢ଼ାଇବାରେ ସହାୟକ ହେଉଛି। ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ସାବରମତୀ ଏକ୍ସପ୍ରେସ୍ ଯାତ୍ରୀବାହୀ ଟ୍ରେନ୍ର 20ଟି ବଗି ଲାଇନ୍ଚ୍ୟୁତ ହୋଇଛି। କାନପୁର ରେଳ ଷ୍ଟେସନ୍ ନିକଟରେ ଘଟିଥିବା ଏହି ଘଟଣାର କାରଣ ନେଇ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ରେଳ ଇଞ୍ଜିନ୍ ଏକ ଧାରୁଆ ଜିନିଷ ସହ ଧକ୍କା ହେବାରୁ ଏହି ବଗିଗୁଡ଼ିକ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତର କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀବାହୀ ଟ୍ରେନ୍ଟି ବାରାଣସୀ ଜଙ୍କସନ୍ରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ରାତି 2:35ରେ କାନପୁର ରେଳ ଷ୍ଟେସନ୍ ନିକଟରେ ରେଳ ଲାଇନ୍ରେ ରଖାଯାଇଥିବା ଏକ ବସ୍ତୁ ସହ ଧକ୍କା ଲାଗିବାରୁ ଏହି ଦୁର୍ଘଟଣା ଘଟିଛି। ଧକ୍କାର ଚିହ୍ନ ମଧ୍ୟ ଟ୍ରେନ୍ରୁ ଜଣାପଡ଼ୁଛି ବୋଲି ସେ ସୂଚନା ଦେଇଛନ୍ତି। ଆକାଶବାଣୀ ସମାଚାର ବିଭାଗ ଘଣ୍ଟିକିଆ ସମାଚାର ପ୍ରସାରଣ ସୂଚୀରେ ପରିବର୍ତ୍ତନ କରାଯିବ। ଆସନ୍ତାକାଲି ମଧ୍ୟରାତ୍ରିଠାରୁ ପ୍ରଥମେ ହିନ୍ଦୀ ଭାଷାରେ ସମ୍ଭାଦ ପ୍ରସାରଣ ହେବ, ପରେ ପରେ 5 ମିନିଟ୍ ଅବଧିର ଇଂରାଜୀ ସମ୍ଭାଦ ପ୍ରସାରଣ କରାଯିବ। ଅଗଷ୍ଟ 18 ତାରିଖରୁ ଏହା କାର୍ଯ୍ୟକାରୀ ହେଉଛି। ପ୍ୟାରିସ୍ ପାରା ଅଲମ୍ପିକ୍ସ ଉଦ୍ଘାଟନୀ ସମାରୋହରେ ଟୋକିଓ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ସୁମିତ ଆଣ୍ଟିଲ୍ ଏବଂ ସଟ୍ପୁଟ୍ ତାରକା ଭାଗ୍ୟଶ୍ରୀ ଯାଦବ ଭାରତୀୟ ଦଳର ପତାକା ବହନ କରିବେ। ସୁମିତ ପୁରୁଷ ଜାଭେଲିନ୍ ଥ୍ରୋ F64 ବର୍ଗରେ ସ୍ୱର୍ଣ୍ଣପଦକ ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ଭାଗ୍ୟଶ୍ରୀ 2022 ଏସୀୟ ପାରାଗେମ୍ସ ପ୍ରତିଯୋଗିତା ସଟ୍ପୁଟ୍ F34 ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଆସନ୍ତା 28 ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତ ପକ୍ଷରୁ 84 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଚଳିତବର୍ଷ ଏହି ପ୍ରତିଯୋଗିତାରେ ଭାରତରୁ ସର୍ବାଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଗତ ଟୋକିଓ ଅଲମ୍ପିକ୍ସରେ ଭାରତ 19ଟି ପଦକ ହାସଲ କରିଥିଲା। ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3ଟି ପର୍ଯ୍ୟାୟରେ ହେବ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ। ଜମି ଆବଣ୍ଟନ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଜ୍ୟପାଳ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଶପଥ ଗ୍ରହଣ କଲେ ଆଉ 4 ଜଣ ପରାମର୍ଶଦାତା। ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ ଉଦ୍ଘାଟନୀ ସମାରୋହରେ ଭାରତ ପକ୍ଷରୁ ପତାକା ବହନ କରିବେ ସୁମିତ ଆଣ୍ଟିଲ୍ ଏବଂ ଭାଗ୍ୟଶ୍ରୀ ଯାଦବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।